ନମସ୍କାର ଶ୍ରୋତା ବନ୍ଧୁ, ମୁଁ କଳିଙ୍ଗ କନ୍ୟା। ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନରେ ଆଜିର ଅଧ୍ୟାୟରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଅଙ୍କରେ ଆମେ କଥା ହେବା ଯୌନ ସଂକ୍ରମିତ ରୋଗଗୁଡ଼ିକରୁ ରକ୍ଷା ବିଷୟରେ। ବନ୍ଧୁଗଣ, ଆପଣ ଭାବୁଥିବେ ଯେ ଏହି ଯୌନ ସଂକ୍ରମିତ ରୋଗ କାହିଁକି ହୁଏ? ଯୌନ ସଂକ୍ରମିତ ରୋଗଗୁଡ଼ିକ ଅସୁରକ୍ଷିତ ଯୌନ ସମ୍ବନ୍ଧ ଦ୍ୱାରା ବ୍ୟାପିଥାଏ। ଏଥିରେ ଲୋକମାନଙ୍କୁ ସୁଜାକ, ଜନନାଙ୍ଗରେ ଘା ଏବଂ ଉପାଂଶର ସଂକ୍ରମଣ ସାଧାରଣ ଭାବରେ ହୋଇଥାଏ। ଏହି ରୋଗରୁ ରକ୍ଷା ପାଇବା ପାଇଁ ଜରୁରୀ ହେଉଛି ଅସୁରକ୍ଷିତ ଯୌନ ସମ୍ବନ୍ଧରୁ ଦୂରେଇ ରହିବା। ବନ୍ଧୁଗଣ, ଯେପରିକି ଆପଣ ସମସ୍ତେ ଜାଣିଛନ୍ତି ଯେ ଜ୍ଞାନ ହେଉଛି ସୁରକ୍ଷାର ପ୍ରଥମ ଚରଣ, ତେବେ ଆପଣଙ୍କ ଜ୍ଞାନ ପାଇଁ ଆମେ ଜଣେଇଦେବା ଯେ ସୁରକ୍ଷିତ ଯୌନ କ୍ରିୟା କରିବାର କଣ ସବୁ ସହଜ ଉପାୟ ରହିଛି। ଏହି ଅଙ୍କରେ ଦିଆଯାଇଥିବା ଜ୍ଞାନର ହିସାବରେ ଆପଣ ନିଜ ସୁରକ୍ଷାର ରାସ୍ତା ନିଜେ ହିଁ ବାଛିପାରିବେ। ତାହେଲେ ବନ୍ଧୁଗଣ, ରକ୍ଷାର ସବୁଠୁ ଉତ୍ତମ ଉପାୟ ହେଲା ସଂଯମ। ଯଦି ଆପଣ ସଂଯମ ରକ୍ଷା କରିପାରିବେ ଏବଂ ଯୌନ କ୍ରିୟା କରିବେ ନାହିଁ, ତେବେ ଏହି ରୋଗରୁ ବଞ୍ଚିତ ହେବେ। କିନ୍ତୁ ଯଦି ଆପଣ ଯୌନ କ୍ରିୟା କରିବେ, ତେବେ ସବୁଠୁ ସାଧାରଣ ଉପାୟ ଯାହାକୁ ଆପଣ ଅତି ସହଜରେ ଆପଣେଇ ପାରିବେ ତାହା ହେଲା କଣ୍ଡମ। କଣ୍ଡମର ବ୍ୟବହାର ଦ୍ୱାରା ଯୌନ ରୋଗର ସଂକ୍ରମଣ ହେବାର ସମ୍ଭାବନା ବହୁତ ଗୁଣ କମିଯାଇଥାଏ। ଏହା ଛଡ଼ା ଆପଣ ଯୌନ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେପାଟାଇଟିସ୍ ବି ଏବଂ HPV-ର ଟିକାକରଣ ମଧ୍ୟ କରାଇ ପାରିବେ। ଏହି ଟିକା ଅତି ପ୍ରଭାବଶାଳୀ ହୋଇଥାଏ ଯଦି ଏହାକୁ ଯୌନ ସକ୍ରିୟ ହେବାର ପୂର୍ବରୁ ନିଆଯାଇଥାଏ। ଯୌନ ସଂକ୍ରମଣରୁ ରକ୍ଷା ପାଇବାର ଏକ ମୁଖ୍ୟ କାରଣ ହେଉଛି ନିଜ ସାଥୀ ସହ ବିଶ୍ୱାସୀ ରହିବା। ଜଣେ ସାଥୀ ସହ ବିଶ୍ୱସ୍ତ ରହିବା ଦ୍ୱାରା ଆପଣ ଯୌନ ସଂକ୍ରମଣରୁ ବହୁତ ଗୁଣରେ ରକ୍ଷା ପାଇପାରିବେ। ତେଣୁ ଚେଷ୍ଟା କରିବେ ଆପଣ ନିଜ ଏବଂ ସାଥୀର ରକ୍ଷା ପାଇଁ କଣ୍ଡମର ବ୍ୟବହାର ନିଶ୍ଚିତ ଭାବରେ କରିବେ। ଏହା ସହ ଜରୁରୀ ହେଉଛି ଯୌନ ସକ୍ରିୟ ହେବାର ଆଶଙ୍କା ହେବା ବା ଅସୁରକ୍ଷିତ ସମ୍ବନ୍ଧ ହେବା ପରେ ମେଡିକାଲ ଟେଷ୍ଟ ନିଶ୍ଚିତ ଭାବରେ କରାଇବା ଆବଶ୍ୟକ। ଏହାଦ୍ୱାରା ଆପଣଙ୍କ ସହ ସାଥୀ ମଧ୍ୟ ସୁରକ୍ଷିତ ରହିପାରିବେ। ଆସନ୍ତୁ ଏବେ ତାହେଲେ ଶୁଣିବା ଏହି ବିଷୟକୁ ନେଇ ମୋବାଇଲ ବାଣୀର ଶ୍ରୋତାମାନଙ୍କର କଣ ସବୁ ପ୍ରତିକ୍ରିୟା।
ଅସୁରକ୍ଷତା ଯୌନ ସମ୍ପର୍କରେ ରଖିଲେ ଯାହାର ଗୁପ୍ତ ସ୍ଥାନ ଥିବା ଜନନେନ୍ଦ୍ରିୟ ପାଖରେ ଘା ହୋଇଥିବା କିମ୍ବା ମୂଳ ସୂତ୍ର ନନୀ ନଦୀବାରୁ ଦୁର୍ଗନ୍ଧଯୁକ୍ତ ସ୍ରାବ ବାହାରକୁ ଥିବା ସେହିପରି ସ୍ଥଳରେ ଯୌନ ସମ୍ପର୍କ କଲେ ଯୌନ ସମ୍ପର୍କ ଏକ ଜଣର ଅଧିକ ଜଣଙ୍କ ସହ ସ୍ଥାପନ କଲେ ଏକ ସଂକ୍ରମଣର ବିପଦ ବୃଦ୍ଧି ପାଏ।
ଜନନେନ୍ଦ୍ରିୟକୁ ପରିଷ୍କାର ପରିଚ୍ଛନ୍ନ କରି ରଖିବା ଏବଂ ଉପଯୁକ୍ତ ସ୍ୱାସ୍ଥ୍ୟ ରକ୍ଷାର ନିୟମ ମାନି ଚଳିବା ହେଲା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି କିଶୋରୀମାନେ ମାସିକ ଋତୁସ୍ରାବ ବେଳେ ପରିଚ୍ଛନ୍ନ ରହିବା ଓ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ନିୟମ ମାନି ଚଳିବା। ଯୌନ ଆଚରଣରେ ଦାୟିତ୍ୱ ସମ୍ପନ୍ନ ହେବା ଉଚିତ। ଗୋଟିଏ ସଙ୍ଗୀ ବା ସାଙ୍ଗିନୀ ପାଖରେ ବିଶ୍ୱସ୍ତ ରହିବା ଆବଶ୍ୟକ ଏବଂ ସେହି ଜଣଙ୍କ ବ୍ୟତୀତ ଅନ୍ୟ କାହାରି ସହିତ ଯୌନ ସମ୍ପର୍କ ରଖିବା ଉଚିତ ନୁହେଁ। ନିରାପଦ ଯୌନ କ୍ରିୟାର ଅଭ୍ୟାସ ରଖିବା ଉଚିତ। ଯଦି ଦୁଇ ଜୌନ ସଙ୍ଗୀଙ୍କ ମଧ୍ୟରୁ କେହି ଜଣେ ଯୌନ କ୍ରିୟା ସଂଚରିତ ସଂକ୍ରମଣରେ ସଂକ୍ରମିତ ହୋଇଥାଏ।
ବନ୍ଧୁଗଣ, ଯୌନ ସଂକ୍ରମଣରୁ ରକ୍ଷା ହୋଇପାରିବ ଏହି ବିଷୟରେ ବିଚାର କରନ୍ତୁ ଏବଂ ନିଜ ଯୌନ ସ୍ୱାସ୍ଥ୍ୟ ପାଇଁ ଏହିସବୁ ବିଚାରର ଉପାୟକୁ ପ୍ରାଧାନ୍ୟ ଦିଅନ୍ତୁ। ତାହେଲେ ଶ୍ରୋତା ବନ୍ଧୁ, ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ ଯେ ଆଜିର ଅଧ୍ୟାୟରେ ଯେଉଁ ଜ୍ଞାନ ଆପଣଙ୍କୁ ଦିଆଗଲା ତାହା ଆପଣଙ୍କୁ କିଭଳି ଲାଗିଲା। ନିଜ ବିଚାରକୁ ରେକର୍ଡ କରାଇବାକୁ ନିଜ ମୋବାଇଲରେ ନମ୍ବର 2 ଟିପନ୍ତୁ। ଯୁବ ଯୌନ ସ୍ୱାସ୍ଥ୍ୟର ଆସନ୍ତା ଅଧ୍ୟାୟକୁ ଆମେମାନେ ଶୁଣିବା ମଙ୍ଗଳବାର ସନ୍ଧ୍ୟା 7-8 ଏବଂ ବୁଧବାର ସକାଳ 7-8 ପର୍ଯ୍ୟନ୍ତ। ସେହି ଅଧ୍ୟାୟରେ ଆମେ କଥା ହେବା HIV ଏବଂ ଯୌନ ସଂକ୍ରମଣ ବିଷୟରେ। ବନ୍ଧୁଗଣ, ସେତେବେଳେ ପର୍ଯ୍ୟନ୍ତ ଆପଣ ଆମକୁ ବତାନ୍ତୁ ଯେ ଆପଣଙ୍କ ଅନୁସାରେ HIV ବା ଏଡ୍ସ କିଭଳି ଭାବରେ ପ୍ରସାରିତ ହୁଏ। HIV ଏବଂ ଏଡ୍ସ ସଂକ୍ରମିତ ବ୍ୟକ୍ତିକୁ ସମାଜରେ କଳଙ୍କିତ କରିବା ଉଚିତ କି, ଏହା ଜଣାଇବାକୁ ନିଜ ଫୋନରେ ବର୍ତ୍ତମାନ 2 ଟିପନ୍ତୁ ଏବଂ ନିଜ କଥା ରେକର୍ଡ କରନ୍ତୁ। ମନେ ରଖନ୍ତୁ, କିଛି ବଛା ବଛା ବିଚାରକୁ ମୌକା ମିଳିବ ଅଭିଯାନର ଆସନ୍ତା ଅଧ୍ୟାୟରେ ଶୁଣିବାକୁ। ଆମକୁ ଆପଣଙ୍କର ଅପେକ୍ଷା ରହିଲା। ମଙ୍ଗଳବାର ସନ୍ଧ୍ୟା 7ଟାରେ ପୁଣି ଆପଣଙ୍କ ସହିତ ଭେଟ ହେବୁ। ସେତେବେଳେ ଯାଏ ଧନ୍ୟବାଦ।